ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ. ସ୍ୱଚ୍ଛ ଭୋଟର ତାଲିକା ଦେଶର ଗଣତନ୍ତ୍ରର ମୂଳଦୁଆ କହିଲେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗ. ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ରାଜସ୍ଥାନକୁ ଆଜିଠାରୁ ଚାରିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ପଶ୍ଚିମବଙ୍ଗରେ ଏଫ୍ଆଇଆର୍ ସଂକ୍ରାନ୍ତ ଆପତ୍ତି ଅଭିଯୋଗର ତଦାରଖ ପାଇଁ ନ୍ୟାୟିକ ଅଧିକାରୀଙ୍କୁ ନିୟୋଜିତ ଲାଗି କୋଲକାତା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି. ଏବଂ ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ର ଆଜି ସନ୍ଧ୍ୟାରେ ସୁପର 8 ପର୍ଯ୍ୟାୟରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ. ତେଲ ଆଭିଭ୍ଠାରେ ଶ୍ରୀ ମୋଦି ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ. ଏହାପରେ ଜେରୁଜେଲମ୍ଠାରେ କେତେକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ. ଇସ୍ରାଏଲ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜେପି ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି. ଜେରୁଜେଲମ୍ଠାରେ ଆକାଶବାଣୀ ସହ ଏକ ସାକ୍ଷାତକାରରେ ଶ୍ରୀ ସିଂ କହିଛନ୍ତି, ଆତଙ୍କବାଦୀ ପ୍ରସଙ୍ଗରେ ଭାରତ ଓ ଇସ୍ରାଏଲ୍ ସମାନ ଆଭିମୁଖ୍ୟ ପୋଷଣ କରୁଛନ୍ତି. ଯେତେବେଳେ ଦୁଇ ଦେଶ କୌଣସି ଏକ ସଙ୍କଟ ମଧ୍ୟରେ ଗତି କରନ୍ତି, ପରସ୍କର ସହଯୋଗର ହାତ ବଢ଼ାଇଥାନ୍ତି ବୋଲି ଶ୍ରୀ ସିଂ କହିଛନ୍ତି. ଶ୍ରୀ ସିଂ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2017 ଇସ୍ରାଏଲ୍ ଗସ୍ତ କରିଥିଲେ. ସେହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଲାଗି ମୂଳଦୁଆ ପକାଇଥିଲେ. ବର୍ତ୍ତମାନ ସମୟ ଆସିଛି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ବଢ଼ାଇବା ସହ ସମ୍ପର୍କକୁ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚାଇବା ଦରକାର ବୋଲି ଶ୍ରୀ ସିଂ କହିଛନ୍ତି. ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଯେ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଅନେକ ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି. ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅଭିନବତ୍ୱ, ବିଜ୍ଞାନ ଓ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତା, ସାଇବର ନିରାପତ୍ତା, କ୍ୱାଣ୍ଟମ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା କେନ୍ଦ୍ରୀଭୂତ ହେବ. ସ୍ୱଚ୍ଛ ଭୋଟର ତାଲିକା ଯେକୌଣସି ଦେଶର ଗଣତନ୍ତ୍ର ପାଇଁ ମୂଳଦୁଆ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଆୟୋଜିତ ଭାରତୀୟ ନିର୍ବାଚନ କମିଶନର ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ଜାତୀୟ ଗୋଲ୍ଟେବୁଲ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି, ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା ପାଇଁ ସାରା ଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଜାରି ରହିଛି. ପ୍ରଥମ ରାଜ୍ୟ ଭାବେ ବିହାରରେ ଆରମ୍ଭ କରାଯାଇଥିବା ଏସ୍ଆଇଆର୍ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଭାବେ ସମାପ୍ତ କରାଯାଇଛି. ଏହି ରାଜ୍ୟରୁ ସଂଶୋଧନ ପ୍ରକ୍ରିୟାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଆସିନଥିଲା. ଏହାପରେ ବର୍ତ୍ତମାନ 12 ରାଜ୍ୟରେ ଏସ୍ଆଇଆର୍ ଚାଲିଛି. ସେଥିମଧ୍ୟରୁ 11 ରାଜ୍ୟ ସେମାନଙ୍କର ଭୋଟର ତାଲିକା ପ୍ରକାଶ କରିଛନ୍ତି ବୋଲି ଜ୍ଞାନେଶ କୁମାର କହିଛନ୍ତି. ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି, ବର୍ତ୍ତମାନ ଏସିଆଇ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯିବା ଅତ୍ୟନ୍ତ ଆବଶ୍ୟକ. ଏହି ଅବସରରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂ ସାନ୍ଧୁ କହିଛନ୍ତି, ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ନିର୍ବାଚନ ପ୍ରକ୍ରିୟାର ସର୍ବୋତ୍ତମ ଧାରା ବିଷୟରେ ଜାଣିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ. ଅନ୍ୟତମ ନିର୍ବାଚନ କମିଶନର ଡକ୍ଟର ବିବେକ ଯୋଶୀ କହିଛନ୍ତି, ଦେଶର ଯେକୌଣସି ଯୋଗ୍ୟ ନାଗରିକ ଯେପରି ଭୋଟଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ହିଁ ଏସ୍ଆଇଆର୍ର ମୂଳ ଲକ୍ଷ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ରାଜସ୍ଥାନକୁ ଚାରିଦିନିଆ ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ମୁମ୍ବାଇର ଲୋକଭବନରେ ପିଡି ହିନ୍ଦୁଜା ହସ୍ପିଟାଲ ଦ୍ୱାରା ଆୟୋଜିତ ଜୀବନ ବଞ୍ଚାନ୍ତୁ ଏବଂ ଏକ ସୁସ୍ଥ ଭାରତ ନିର୍ମାଣ କରନ୍ତୁ ଶୀର୍ଷକ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ବୁଲଧାନାର ସେଗାଓଁଠାରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଜାତୀୟ ଆରୋଗ୍ୟ ମେଳା 2026 ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ନାଗପୁରରେ ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ଆୟୋଜିତ ଏକତା ଏବଂ ଭରସା ମାଧ୍ୟମରେ ମହାରାଷ୍ଟ୍ରର ସ୍ୱର୍ଣ୍ଣ ଯୋଗର ରାଜ୍ୟସ୍ତରୀୟ ଶୁଭାରମ୍ଭରେ ମଧ୍ୟ ଯୋଗଦେବେ। ରାଷ୍ଟ୍ରପତି ଗୁରୁବାର ଦିନ ଜାମସେଦପୁରର ଶ୍ରୀଜଗନ୍ନାଥ ମନ୍ଦିରର ଭୂମିପୂଜନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମତୀ ମୁର୍ମୁ ଜାମସେଦପୁରର ମଣିପାଲ ଟାଟା ମେଡିକାଲ କଲେଜ ପରିଦର୍ଶନ କରିବା ସମୟରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ। ଦେଶରେ ଗ୍ରାମାଞ୍ଚଳରେ ପରିବର୍ତ୍ତନର ମୂଳଦୁଆ ଭାବରେ କୃତ୍ରିମ ବୁଦ୍ଧିମତାର ବିକାଶ ଘଟୁଛି ଏବଂ କେବଳ ଏକ ପ୍ରଯୁକ୍ତିବିଦ୍ୟା ଭାବରେ ନୁହେଁ ବରଂ ସ୍ଥିରୀକୃତ ବିକାଶ ଲକ୍ଷ୍ୟ ଭାବରେ ଏହା ଏକ ସମନ୍ୱିତ ଭିତ୍ତିଭୂମି ସୃଷ୍ଟି କରୁଛି। ରଣନୈତିକ ଦୃଷ୍ଟିକୋଣ, ଶାସନ ସୁରକ୍ଷା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ବହୁଭାଷୀ ପ୍ଲାଟଫର୍ମ ଏବଂ କୃଷି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ଏବଂ ସ୍ଥାନୀୟ ଶାସନ କ୍ଷେତ୍ରରେ ଏଆଇକୁ ମାନବ କ୍ଷମତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେବା ପ୍ରଦାନ ବ୍ୟବସ୍ଥାକୁ ଦୃଢ଼ କରିବା, ତଥ୍ୟ ଆଧାରିତ ଶାସନକୁ ସମର୍ଥନ କରିବା ଏବଂ ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ଆନୁଷ୍ଠାନିକ ବ୍ୟବସ୍ଥାରେ ଏକୀକୃତ କରିବା ଦ୍ୱାରା କୃତ୍ରିମ ବୁଦ୍ଧିମତା ଦେଶରେ ଗ୍ରାମୀଣ ବିକାଶର ମୂଳଦୁଆ ଭାବେ ଉଭା ହୋଇଛି। ପଞ୍ଚାୟତିରାଜ ପ୍ରତିଷ୍ଠାନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କଲ୍ୟାଣ ବ୍ୟବସ୍ଥା ମଧ୍ୟରେ ଏଆଇର ସ୍ୱଚ୍ଛତା ଦକ୍ଷତା ଯୋଜନା ଏବଂ ତୃଣମୂଳ ସ୍ତରରେ ଅଂଶଗ୍ରହଣକୁ ବୃଦ୍ଧି କରୁଛି। ସଭାସାର, ଇ ଗ୍ରାମ ସ୍ୱରାଜ, ଗ୍ରାମ ମଞ୍ଚ, ଏଆଇ କୋଷ ଭଳି ପ୍ଲାଟଫର୍ମ ସହିତ ଏଆଇ ସେବା ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅସମାନତାକୁ ହ୍ରାସ କରୁଛି। ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି 80 ଲକ୍ଷ ଭୋଟରଙ୍କ ଆପତ୍ତି ଓ ଅଭିଯୋଗ ସଂକ୍ରାନ୍ତରେ ତଦାରଖ କରିବା ପାଇଁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ, ସିଭିଲ୍ ଜଜ୍ ଏବଂ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଓଡ଼ିଶାରୁ ନ୍ୟାୟିକ ଅଧିକାରୀଙ୍କୁ ଆଣି ନିଯୁକ୍ତ କରିବା ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ଶେଷ କରିବା ଲାଗି 80 ଦିନ ଆବଶ୍ୟକ ଥିବାବେଳେ ଏହି କାର୍ଯ୍ୟ କରିବା ଲାଗି 250 ଜଣ ଜିଲ୍ଲା ଜଜ୍ଙ୍କୁ ନିୟୋଜିତ କରିବା ସକାଶେ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ସମୟର ସ୍ୱଳ୍ପତାକୁ ବିଚାରକୁ ନେଇ ସର୍ବୋଚ୍ଚ ଅଦାଲତ ଝାଡ଼ଖଣ୍ଡ ଓ ଓଡ଼ିଶାର ନ୍ୟାୟିକ ଅଧିକାରୀମାନଙ୍କୁ ଭୋଟରଙ୍କ ଆପତ୍ତି ଅଭିଯୋଗ କାର୍ଯ୍ୟରେ ନିୟୋଜିତ କରିବା ଲାଗି କୋଲକାତା ହାଇକୋର୍ଟଙ୍କୁ ଅନୁମତି ଦେଇଛନ୍ତି। ଦୁଇ ରାଜ୍ୟରୁ ନିୟୋଜିତ ହୋଇଥିବା ନ୍ୟାୟିକ ଅଧିକାରୀମାନଙ୍କ ଖର୍ଚ୍ଚ ବହନ କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଚଳିତ ମାସ 28 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଏବଂ ଅତିରିକ୍ତ ତାଲିକା ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଅନୁମତି ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଦେଶର ଅର୍ଥନୀତି 8.1% ଅଭିବୃଦ୍ଧି ହାସଲ କରିଥିବା ଆକଳନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ଗବେଷଣା ରିପୋର୍ଟ ଅନୁଯାୟୀ 2025 ଡିସେମ୍ବର 31ରେ ଶେଷ ହୋଇଥିବା ତ୍ରୈମାସିକରେ ଆର୍ଥିକ କାର୍ଯ୍ୟକଳାପ ସ୍ଥିର ରହିଥିବା ଉଚ୍ଚ ଫ୍ରିକ୍ୱେନ୍ସି ସୂଚକଗୁଡ଼ିକ ଦର୍ଶାଇଛି। ଏସ୍ବିଆଇ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ ଗ୍ରାମାଞ୍ଚଳରେ ଲୋକମାନଙ୍କ ଖର୍ଚ୍ଚ କରିବାର ଶକ୍ତି ଦୃଢ଼ ରହିଛି, ଯାହା କୃଷି ଓ ଅଣକୃଷି କ୍ଷେତ୍ରର ଉତ୍ସାହଜନକ ସ୍ଥିତିକୁ ସୂଚାଉଛି। ସେହିପରି ଗତ ପାର୍ବଣ ଋତୁଠାରୁ ସହରାଞ୍ଚଳରେ ଉପଭୋଗ କ୍ଷମତାରେ ସ୍ଥିର ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀଠାରେ ଆମେରିକା ଭାରତ ରଣନୈତିକ ସହଭାଗୀ ମଞ୍ଚ ପକ୍ଷରୁ ଆୟୋଜିତ ଟୁରିଜିମ୍ ଲିଡରସିପ୍ ସମିଟ୍ 2026କୁ ଉଦ୍ଘାଟନ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି, ପର୍ଯ୍ୟଟନ ଶିଳ୍ପଠାରୁ ବହୁ ଊର୍ଦ୍ଧ୍ୱରେ ରହିଥିବାବେଳେ ଏହା ସଂସ୍କୃତି ଓ ଅର୍ଥନୈତିକ ସୁଯୋଗ ମଧ୍ୟରେ ଏକ ସେତୁ ଭଳି କାମ କରୁଛି। ଭାରତ ଆମେରିକା ଅର୍ଥନୈତିକ କରିଡର ପାଇଁ ପର୍ଯ୍ୟଟନ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ସୂକ୍ଷ୍ମ କୂଟନୀତି ହୋଇପାରିଛି। ପର୍ଯ୍ୟଟନ ଏବେ ସବୁଠାରୁ ବୃହତ୍ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଭାବେ ଉଭା ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ସକ୍ରିୟ ନଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଆକାଉଣ୍ଟରେ 1,000 ଟଙ୍କା ପର୍ଯ୍ୟନ୍ତ ଜମା ଥିବା ଅର୍ଥ ଫେରସ୍ତ ଲାଗି ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅର୍ଥରାଶି ସିଧାସଳଖ ଗ୍ରାହକଙ୍କ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। ଯଦି କ୍ରମାଗତ 3 ବର୍ଷ ଧରି କୌଣସି ଇପିଏଫ୍ଓ ଆକାଉଣ୍ଟରେ କାରବାର ହୋଇନଥିବ, ତାହା ଆପେ ନିଷ୍କ୍ରିୟ ହୋଇଥାଏ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ 6 ଲକ୍ଷରୁ ଅଧିକ ନିଷ୍କ୍ରିୟ ଆକାଉଣ୍ଟଗୁଡ଼ିକରେ 1,000 ଟଙ୍କା ପର୍ଯ୍ୟନ୍ତ ଜମାରାଶି ରହିଥିବା ଜଣାପଡ଼ିଛି। ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସୁପର 8 ଗ୍ରୁପ୍ 2 ମ୍ୟାଚ୍ରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଶ୍ରୀଲଙ୍କାର ପାଲେକଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା 7ଟାରେ ମ୍ୟାଚ୍ ଖେଳାଯିବ। ଗତକାଲି ରାତିରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ଅନୁଷ୍ଠିତ ସୁପର 8 ଗ୍ରୁପ୍ 1 ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍ 107 ରନ୍ରେ ଜିମ୍ବାୱେକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଦ୍ୱାରା ଧାର୍ଯ୍ୟ 255 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାୱେ ମାତ୍ର 17 ଓଭର 4ଟି ବଲ୍ରେ 147 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 254 ରନ୍ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2 ଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ। ସ୍ୱଚ୍ଛ ଭୋଟର ତାଲିକା ଦେଶର ଗଣତନ୍ତ୍ରର ମୂଳଦୁଆ କହିଲେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗ। ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ରାଜସ୍ଥାନକୁ ଆଜିଠାରୁ 4 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗରେ ଏସ୍ଆଇଆର୍ ସଂକ୍ରାନ୍ତ ଆପତ୍ତି ଅଭିଯୋଗର ତଦାରଖ ପାଇଁ ନ୍ୟାୟିକ ଅଧିକାରୀଙ୍କୁ ନିୟୋଜିତ ଲାଗି କୋଲକାତା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି ଏବଂ ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ର ଆଜି ସନ୍ଧ୍ୟାରେ ସୁପର 8 ପର୍ଯ୍ୟାୟରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।